ପ୍ରଥମ ବଂଶାବଳୀ ଅଧ୍ୟାୟ ଛବିଶ ଦ୍ୱାରପାଳମାନଙ୍କ ପାଳି ପାଇଁ କୋରହିୟମାନଙ୍କ ମଧ୍ୟରୁ ଆସବ ବଂଶଜାତ କୋରିର ପୁତ୍ର ମସେଲିମିୟ ଥିଲା। ମସେଲିମିୟର ପୁତ୍ର ଥିଲେ ପ୍ରଥମ ଜାତ ଜିଖରିୟ, ଦ୍ୱିତୀୟ ଜିହିଏଲ, ତୃତୀୟ ଶବ୍ଦୀୟ, ଚତୁର୍ଥ ଜିତ୍ନେୟଲ, ପଞ୍ଚମ ଏଲମ, ଷଷ୍ଠ ଜିହହାନନ, ସପ୍ତମ ଇଲିଓ ଐନନ। ପୁଣି ଓବେଦ ଇଦମ୍ର ପୁତ୍ର ଥିଲେ ପ୍ରଥମ ଜାତ ସମୟ, ଦ୍ୱିତୀୟ ଜିହସାବଦ, ତୃତୀୟ ଜୋୟାହ, ଚତୁର୍ଥ ସାଖର, ପଞ୍ଚମ ନଥନେଲ, ଷଷ୍ଠ ଅମିଏଲ, ସପ୍ତମ ଇସାଖର, ଅଷ୍ଟମ ପିୟୁଲତୟ, କାରଣ ପରମେଶ୍ୱର ତାହାକୁ ଆଶୀର୍ବାଦ କଲେ। ମଧ୍ୟ ତାହାର ପୁତ୍ର ସମୟର ପୁତ୍ର ଜାତ ହେଲେ। ସେମାନେ ଆପଣମାନଙ୍କ ପିତୃବଂଶରେ କର୍ତ୍ତୃତ୍ୱ କଲେ, କାରଣ ସେମାନେ ମହାବିକ୍ରମଶାଳୀ ପୁରୁଷ ଥିଲେ। ସମୟର ପୁତ୍ର ଅତ୍ନି ଓ ରଫାଏଲ ଓ ଓବେଦ ଇଲିସାବଦ, ଏମାନଙ୍କର ଭ୍ରାତା ଇଲିହୁ ଓ ସମକ୍ଷୀୟ ପରାକ୍ରାନ୍ତ ଲୋକ ଥିଲେ। ଏ ସମସ୍ତେ ଓବେଦ ଇଦମ୍ର ସନ୍ତାନ। ଏମାନେ ଓ ଏମାନଙ୍କ ପୁତ୍ର ଓ ଭ୍ରାତୃଗଣ ସେବା କାର୍ଯ୍ୟାର୍ଥକ ବଳରେ ବଳବାନ ଥିଲେ। ଓବେଦ ଇଦମ୍ ବଂଶଜାତ 62 ଜଣ। ମସେଲିମିୟର ପୁତ୍ର ଓ ଭ୍ରାତୃଗଣ 18 ଜଣ ପରାକ୍ରାନ୍ତ ଲୋକ ଥିଲେ। ଆଉ ମରାରି ବଂଶଜାତ ହୋସାର ପୁତ୍ର ଥିଲେ ପ୍ରଧାନ ସିମ୍ରି, କାରଣ ସେ ପ୍ରଥମ ଜାତ ନୋହିଲେ ହେଁ ତାହାର ପିତା ତାହାକୁ ପ୍ରଧାନ କଲା। ଦ୍ୱିତୀୟ ହିଲ୍କିୟ, ତୃତୀୟ ଟବଲିୟ, ଚତୁର୍ଥ ଜିଖରିୟ। ହୋସାର ପୁତ୍ର ଓ ଭ୍ରାତୃଗଣ ସର୍ବସୁଦ୍ଧା 13 ଜଣ ଥିଲେ। ସଦାପ୍ରଭୁଙ୍କ ଗୃହରେ ପରିଚର୍ଯ୍ୟାକରଣାର୍ଥେ ଦ୍ୱାରପାଳମାନଙ୍କ ପାଳି ଏହି ପ୍ରଧାନ ଲୋକମାନଙ୍କର ହେଲା। ଆପଣା ଭ୍ରାତୃଗଣ ତୁଲ୍ୟ ସେମାନଙ୍କର ରକ୍ଷଣୀୟ ଥିଲା। ପୁଣି ସେମାନେ ସାନ ବଡ଼ ଆପଣା ପିତୃବଂଶାନୁସାରେ ପ୍ରତ୍ୟେକ ଦ୍ୱାର ପାଇଁ ଗୁଲିବାଣ୍ଟ କଲେ। ତହିଁରେ ପୂର୍ବ ଦିଗର ବାଣ୍ଟ ସେଲିମିୟ ପକ୍ଷରେ ଉଠିଲା, ତହୁଁ ସେମାନେ ତାହାର ପୁତ୍ର ଜିଖରିୟ ନିମନ୍ତେ ଗୁଲିବାଣ୍ଟ କଲେ। ସେ ବିଜ୍ଞ ମନ୍ତ୍ରୀ ଥିଲା। ଆଉ ଉତ୍ତର ଦିଗ ତାହାର ବାଣ୍ଟରେ ଉଠିଲା, ଦକ୍ଷିଣ ଦିଗ ଓବେଦ ଇଦମ୍ ପକ୍ଷରେ ଓ ଭଣ୍ଡାର ଗୃହ ତାହାର ପୁତ୍ରମାନଙ୍କ ପକ୍ଷରେ ଉଠିଲା। ଉର୍ଦ୍ଧ୍ୱଗାମୀ ପଥ ସମୀପସ୍ଥ ସଲେଖତ ଦ୍ୱାର ନିକଟବର୍ତ୍ତୀ ପଶ୍ଚିମ ଦିଗର ବାଣ୍ଟ ସୁପିମ୍ ଓ ହୋସା ପକ୍ଷରେ ଉଠିଲା। ତହିଁର ରକ୍ଷକମାନଙ୍କର ଏକ ଦଳ ଅନ୍ୟ ଦଳର ଅଭିମୁଖ ଥିଲା। ପୂର୍ବ ଦିଗରେ 6 ଜଣ ଲେବିୟ, ଉତ୍ତର ଦିଗରେ ଦିନରେ 4 ଜଣ, ଦକ୍ଷିଣ ଦିଗରେ ଦିନରେ 4 ଜଣ ଓ ଭଣ୍ଡାର ଗୃହ ନିମନ୍ତେ 2-2 ଜଣ ରହିଲେ। ପଶ୍ଚିମ ଦିଗରେ ସୀମାନ୍ତବର୍ତ୍ତୀ ସ୍ଥାନ ନିମନ୍ତେ ଉଚ୍ଚ ପଥରେ 4 ଜଣ ଓ ସୀମାନ୍ତବର୍ତ୍ତୀ ସ୍ଥାନରେ 2 ଜଣ। କୋରହିୟ ସନ୍ତାନଗଣ ଓ ମରାରୀର ସନ୍ତାନଗଣ ମଧ୍ୟରୁ ଦ୍ୱାରପାଳମାନଙ୍କର ଏହି ସକଳ ପାଳି ଥିଲା। ପୁଣି ଲେବିୟମାନଙ୍କ ମଧ୍ୟରୁ ଅହିୟ ପରମେଶ୍ୱରଙ୍କ ଗୃହର କୋଷାଧ୍ୟକ୍ଷ ଓ ପବିତ୍ରୀକୃତ ସକଳ ବସ୍ତୁର କୋଷାଧ୍ୟକ୍ଷ ଥିଲା। ଲାଦନର ସନ୍ତାନଗଣ ଲାଦନ ସମ୍ବନ୍ଧୀୟ ଗେର୍ସୋନୀୟ ସନ୍ତାନଗଣ ଗେର୍ସୋନୀୟ ଲାଦନ ସମ୍ବନ୍ଧୀୟ ପିତୃବଂଶ ପ୍ରଧାନଗଣ, ଯଥା ଜିହିଏଲି, ଜିହିଏଲିର ପୁତ୍ର ସେଥମ ଓ ତାହାର ଭ୍ରାତା ଜୋଏଲ ସଦାପ୍ରଭୁଙ୍କ ଗୃହର କୋଷାଧ୍ୟକ୍ଷ ଥିଲେ। ଅମ୍ରାମ୍ୟମାନଙ୍କ, ଜିସହରିୟମାନଙ୍କ, ହିବ୍ରଣୀୟମାନଙ୍କ, ଉସିଏଲିୟମାନଙ୍କ ମଧ୍ୟରେ ମୋସାଙ୍କର ପୁତ୍ର ଗେର୍ସମର ସନ୍ତାନ ସବୁଏଲ କୋଷାଧ୍ୟକ୍ଷ ଥିଲା। ପୁଣି ତାହାର ଭ୍ରାତୃଗଣ ଇଲିଏସରର ପୁତ୍ର ରହବିୟ ଓ ତାହାର ପୁତ୍ର ଜିସାୟ ଓ ତାହାର ପୁତ୍ର ଯୋଗମ ଓ ତାହାର ପୁତ୍ର ସିଖ୍ରି ଓ ତାହାର ପୁତ୍ର ସଲୋମିତ, ଦାଉଦ ରାଜା ଓ ପିତୃବଂଶ ପ୍ରଧାନମାନେ, ସହସ୍ରପତି ଓ ଶତପତିମାନେ ଓ ସେନାପତିମାନେ ଯେ ସକଳ ବସ୍ତୁ ପବିତ୍ର କରିଥିଲେ, ଏହି ସଲୋମିତ ଓ ତାହାର ଭ୍ରାତୃଗଣ ସେହିସବୁ ପବିତ୍ରୀକୃତ ବସ୍ତୁର କୋଷାଧ୍ୟକ୍ଷ ଥିଲେ। ସେମାନେ ସଦାପ୍ରଭୁଙ୍କ ଗୃହର ପୁନର୍ନିର୍ମାଣ ନିମନ୍ତେ ଯୁଦ୍ଧରେ ପ୍ରାପ୍ତ ଲୁଟ୍ ଦ୍ରବ୍ୟ ମଧ୍ୟରୁ ପବିତ୍ର କଲେ। ପୁଣି ସାମୁଏଲ ଦର୍ଶକ ଓ କିସ୍ର ପୁତ୍ର ସାଉଲ ଓ ନେର୍ର ପୁତ୍ର ଅବନର ଓ ସରୁଆର ପୁତ୍ର ଜୋୟାବ ଯେସବୁ ଦ୍ରବ୍ୟ ପବିତ୍ର କରିଥିଲେ, ଯିଏ ଯାହା କିଛି ପବିତ୍ର କରିଥିଲା ତାହା ସଲମିତ୍ର ଓ ତାହାର ଭ୍ରାତୃଗଣର ହସ୍ତାଧୀନରେ ରହିଲା। ଜିସହରିୟମାନଙ୍କ ମଧ୍ୟରୁ କନନୀୟ ଓ ତାହାର ପୁତ୍ରଗଣ ବାହାର କାର୍ଯ୍ୟ ନିମନ୍ତେ ଇସ୍ରାଏଲ ଉପରେ କାର୍ଯ୍ୟଶାସକ ଓ ବିଚାରକର୍ତ୍ତା ହେଲେ। ହିବ୍ରଣୀୟମାନଙ୍କ ମଧ୍ୟରୁ ହସ୍ବିୟ ଓ ତାହାର ଭ୍ରାତୃଗଣ 1700 ବିକ୍ରମୀ ପୁରୁଷ ସଦାପ୍ରଭୁଙ୍କର ସକଳ କାର୍ଯ୍ୟ ଓ ରାଜସେବା ନିମନ୍ତେ ଜର୍ଦ୍ଦନ ସେପାରୀ ପଶ୍ଚିମ ଦିଗରେ ଇସ୍ରାଏଲର ତତ୍ତ୍ୱାବଧାରକ ଥିଲେ। ହିବ୍ରଣୀୟମାନଙ୍କ ପିତୃବଂଶାନୁଯାୟୀ ବଂଶାବଳୀରେ ଜିରିୟ ହିବ୍ରଣୀୟମାନଙ୍କ ମଧ୍ୟରେ ପ୍ରଧାନ ଥିଲା। ଦାଉଦଙ୍କର ଅଧିକାରର 40 ବର୍ଷରେ ସେମାନଙ୍କର ଅନୁସନ୍ଧାନ କରାଯାନ୍ତେ ସେମାନଙ୍କ ମଧ୍ୟରେ ଗିଲିୟଦସ୍ଥ ଜାସେରରେ ମହାବିକ୍ରମଶାଳୀ ଲୋକମାନେ ଦେଖାଗଲେ। ଆଉ ଜିରିୟର ଭ୍ରାତୃଗଣ ବିକ୍ରମଶାଳୀ ପିତୃବଂଶ ପ୍ରଧାନ 2700 ଲୋକ ଥିଲେ। ଦାଉଦ ରାଜା ସେମାନଙ୍କୁ ପରମେଶ୍ୱରଙ୍କ ସମ୍ବନ୍ଧୀୟ ସକଳ ବିଷୟ ନିମନ୍ତେ ଓ ରାଜକାର୍ଯ୍ୟ ନିମନ୍ତେ ରୁବେନୀୟ ଓ ଗାଦିୟମାନଙ୍କ ଓ ମନସିର ଅର୍ଦ୍ଧବଂଶ ଉପରେ ନିଯୁକ୍ତ କଲେ।